ପଞ୍ଚି ମୂଷା କହେ ରାମ ରାମ, ପକ୍ଷୀ ଜଟା କହେ ରାମ ରାମ, ହନୁମାନ କହେ ରାମ ରାମ, ଜାମ୍ବବାନ କହେ ରାମ ରାମ। ରାମ ଯୋଉଠି ପୁଣ୍ୟ ସେଇଠି, ରାମ ଯୋଉଠି ପୁଣ୍ୟ ସେଇଠି, ରାମ ପରି କିଏ ହବ। ଭଜ ରାମ 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 ଶ୍ରୀରାମ ରାମ ରାମ, ଭଜ ରାମ 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 ଶ୍ରୀରାମ ରାମ ରାମ। ରାମ ପାଦରେ ଲୟ ରଖିଥିଲା ସୁଗ୍ରୀବ, କିସ୍କିନ୍ଦା ଫେରି ପାଇବାଟା ହେଲା ସମ୍ଭବ। ରାମ ପାଦରେ ଲୟ ରଖିଥିଲା ସୁଗ୍ରୀବ, କିସ୍କିନ୍ଦା ଫେରି ପାଇବାଟା ହେଲା ସମ୍ଭବ। ପାଳି ହାରିଲା କହିକି ମଲା, ପାଳି ହାରିଲା କହିକି ମଲା, ରାମ ପରି କିଏ ହବ। ଭଜ ରାମ 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 ଶ୍ରୀରାମ ରାମ ରାମ, ଭଜ ରାମ 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 ଶ୍ରୀରାମ ରାମ ରାମ। ରାମ ସାଥିରେ ଯୁଦ୍ଧ କରିଥିଲା ରାବଣ, ସୁନାର ଲଙ୍କା ହରାଇଲା ଅଛି ପ୍ରମାଣ। ରାମ ସାଥିରେ ଯୁଦ୍ଧ କରିଥିଲା ରାବଣ, ସୁନାର ଲଙ୍କା ହରାଇଲା ଅଛି ପ୍ରମାଣ। ଅହଲ୍ୟା କହେ କୌଶଲ୍ୟା କହେ, ଅହଲ୍ୟା କହେ କୌଶଲ୍ୟା କହେ, ରାମ ପରି କିଏ ହବ। ଭଜ ରାମ 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 ଶ୍ରୀରାମ ରାମ ରାମ, ଭଜ ରାମ 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 ଶ୍ରୀରାମ ରାମ ରାମ, ଭଜ ରାମ 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 ଶ୍ରୀରାମ ରାମ ରାମ, ଭଜ ରାମ 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 ଶ୍ରୀରାମ।
ନମସ୍କାର, ଜୟ ଜଗନ୍ନାଥ। ମୁଁ ଆପଣମାନଙ୍କର ଶ୍ରୀଚରଣ ମହାନ୍ତି। ପବିତ୍ର ରାମନବମୀ ଉପଲକ୍ଷେ ଶ୍ରୀରାମଙ୍କର ଅତି ସୁନ୍ଦର ଭଜନ ରିଲିଜ ହେଲା, ଚମତ୍କାର ହେଇଛି, ସବୁ ବର୍ଗର ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ। ସମସ୍ତେ ଶୁଣିବେ, ସମସ୍ତଙ୍କୁ ଭଲ ଲାଗିବ। ଗୀତକୁ ଲେଖିଛନ୍ତି ଶାସମଲ ମାନସ, ଆଉ ସଙ୍ଗୀତ ଦେଇଛନ୍ତି ଆଗଧାଡ଼ିର ସଙ୍ଗୀତ ନିର୍ଦ୍ଦେଶକ ବିକାଶ ଶୁକ୍ଳା। ଆଶା କରୁଛି ଗୀତ ଆପଣମାନଙ୍କୁ ଭଲ ଲାଗିବ। ତଥାପି କେମିତି ଲାଗିଲା କମେଣ୍ଟ ସମୟରେ ଜଣାଇବେ, ଗୀତଟିକୁ ସେୟାର କରିବେ, ଲାଇକ୍ କରିବେ।
ନମସ୍କାର, ଜୟ ଜଗନ୍ନାଥ। ଆଜି ଗୋଟେ ଗୀତ ରେକର୍ଡିଂ ହେଲା ରାମନବମୀ ଉପଲକ୍ଷେ, ଗାଇଛନ୍ତି ଶ୍ରୀଚରଣ ମହାନ୍ତି। ଆଉ ଏଇ ଗୀତକୁ ଆମେ ଲିଭ୍ ଲାଇଭ୍ ଓଡ଼ିଆ ଚ୍ୟାନେଲରେ ରିଲିଜ କରିବାକୁ ଯାଉଛୁ। ଦୟାକରିକି ବହୁତ ଭଲ ପାଇବା ଦେବେ, ଲାଇକ୍ କରିବେ, ସେୟାର କରିବେ, ଆଉ ସବସ୍କ୍ରାଇବ୍ କରିବେ ମଧ୍ୟ।